ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ତିନିଦିନିଆ କେନ୍ଦୁଝର ଗସ୍ତର ଆଜି ଶେଷ ଦିନ। ଆଜି ମୁଖ୍ୟମନ୍ତ୍ରୀ ଭିନ୍ ଭିନ୍ ସାମାଜିକ କାର୍ଯ୍ୟକ୍ରମଟି ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ଗଲାକାଲ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଐତିହାସିକ ବଡ଼ବିଲ୍ ମହୋତ୍ସବର ରୌପ୍ୟ ଜୟନ୍ତୀ ସମାରୋହଟି ଯୋଗ ଦେବାର ସହିତ ରାଇଜେ ବଢ଼ତି ଭତ୍ତା ବାଣ୍ଟବାର କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ରାଇଜେ ଆଇବା ଦିନେ ହେବାର୍କେ ଥିବା ଜିଲ୍ଲାସ୍ତରୀୟ ସିଏମ୍ ଟ୍ରଫି ଫୁଟବଲ ଚାମ୍ପିୟନ୍ସିପ୍ 2025 ଲାଗି କ୍ରୀଡ଼ା ପ୍ରତିଭା ଖୋଜବାର କାମ ଆଜିଠାନୁ ମୂଲ ହେଉଛି। 30 ଜିଲ୍ଲାନୁ ପାଖାପାଖି 284 ଦଲ ଆର୍ 6000 ପ୍ରତିଯୋଗୀ ଭାଗ ନେବେ ବୋଲି ଲକ୍ଷ୍ୟ ରଖାଯାଇଛି। ରାଜ୍ୟର 27 ଜିଲ୍ଲାନ ଇହାଦେ ଖରିଫ୍ ଧାନ ଘିନା ଚାଲିଛି। ଧାନ ଘିନ୍ବାର ଖାଲି 48 ଘଣ୍ଟା ଭିତରେ ଚାଷୀମାନଙ୍କୁ ଟଙ୍କା ମିଳିଯାଉଛି। ଏଥିଲାଗି ତ୍ରିସ୍ତରୀୟ ପ୍ରକ୍ରିୟା ଚାଲିଛି। କେନ୍ସି ପଞ୍ଜିକୃତ ଚାଷୀ ଯେନ୍ତା ଧାନ ବିକ୍ବାରୁ ବଞ୍ଚିତ ନାହିଁ ହୁଅନ୍ ସେଥିର ଉପରେ ସରକାର ଖାସ୍ ନଜର ରଖିଛନ୍। ଆଇବା ଶିକ୍ଷାବର୍ଷନୁ ରାଜ୍ୟର ସବୁ ସ୍କୁଲ୍ନ ଜାତୀୟ ଶିକ୍ଷାନୀତି 2020 ଲାଗୁ କରବାର୍କେ ଗଲାକାଲ ସ୍କୁଲ୍ ଆଉ ଗଣଶିକ୍ଷା ବିଭାଗ ତରଫୁ ଗୋଟିଏ ବିଜ୍ଞପ୍ତି ବାହାରିଛି। ବିଜ୍ଞପ୍ତି ଅନୁସାରେ ପହେଲା ଫାଉଣ୍ଡେସନ୍ ସ୍ତରର ପାଠ୍ୟକ୍ରମ ଉପରେ ଧ୍ୟାନ ଦିଆଯିବା, ଇତର ଉତ୍ରୁ ଭିନ୍ ଭିନ୍ କ୍ଷେପେ ଶିକ୍ଷାନୀତିକେ କାର୍ଯ୍ୟକାରୀ କରାଯିବା, ଜାତୀୟ ପାଠ୍ୟକ୍ରମକେ ନଜରଥି ରଖିକରି ଏଛନିର ସ୍ଥିତିନ ଆଞ୍ଚଳିକ ବିଷୟବସ୍ତୁକେ ବିଚାରକେ ନେଇକରି ନୂଆ ପାଠ୍ୟ ଖସଡ଼ା ପ୍ରସ୍ତୁତ କରାଯିବା, 10 ଆଉ ଯୁକ୍ତ 2 ଶ୍ରେଣୀ ଢାଞ୍ଚାକେ ବଦଲାଯିବା ଆର୍ 3 ବର୍ଷନୁ ଛୁଆମାନେ ଅଙ୍ଗନବାଡ଼ିକେ ଯାଇକରି ପାଠ ପଢ଼ବେ ବୋଲି ଗଣଶିକ୍ଷା ବିଭାଗ ତରଫୁ ସୂଚନା ଦିଆଯାଇଛି। ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ରୋକବାର ଲାଗି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ତରଫୁ ଇଥର ବୋର୍ଡ ପରୀକ୍ଷାର ଡିଜି ଲକର ବ୍ୟବସ୍ଥା ମୂଲ କରାଯିବା। ଆଇବା କାଲ୍ନୁ ହେବାର୍କେ ଥିବା ଓଏସ୍ଏସ୍ ଟିଇଟି ପରୀକ୍ଷାର ପରୀକ୍ଷାମୂଳକ ଭାବେ ଇତାକେ ଲାଗୁ କରାଯିବା। ବୋର୍ଡ କାର୍ଯ୍ୟାଳୟଠାନୁ ପରୀକ୍ଷା କେନ୍ଦ୍ରମାନଙ୍କେ ପ୍ରଶ୍ନପତ୍ର ପଠାବା ଲାଗି ଏ ବ୍ୟବସ୍ଥା ବନେ କାମ ଦେବା ବୋଲି ଆଶ କରାଯାଉଛି। ଇତାର ସହିତ ପ୍ରଶ୍ନପତ୍ର ସବୁ ପୃଷ୍ଠାନ ୱାଟରମାର୍କ ଲଗାଯିବା ବୋଲି ବି ବୋର୍ଡ ତରଫୁ ନିଷ୍ପତ୍ତି ନିଆଯାଇଛି। ଏ ବାବଦେ ସୂଚନା ଦେଇକରି ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି କହିଛନ୍,
ଓଭର ସିଲ୍ କରିଛୁ ବା ଇଏ ବକ୍ସ ଗୋଟେ ଟିମ୍ ବକ୍ସ କରି ତା ଦେହରେ ଆମେ ଡିଜି ଲକ୍ର ବ୍ୟବସ୍ଥା କରିଛୁ ଏବଂ ତାକୁ ଗୋଟେ ମାନୁଆଲ୍ ଲକ୍ ମଧ୍ୟ ପକେଇଛୁ। ତେଣୁ ଏଇ ସବୁ ସେଣ୍ଟର ମାନଙ୍କୁ କଣ୍ଟେନର କ୍ଲୋଜ କଣ୍ଟେନରରେ ଆମର କୋଶ୍ଚିନ୍ ପେପର ପ୍ୟାକେଟ ଯାଉଛି ପ୍ୟାକ୍ ଇନ୍ସାଇଡ୍ ଏ ଟିମ୍ ବକ୍ସ ୱିଥ୍ ଡିଜି ଲକର ବ୍ୟବସ୍ଥା ହେଲା। ସିଏ ଯେଉଁଠି ଜିପିଏସ୍ ଟ୍ରାକିଂ ହେଉଛି ସେ କୋଶ୍ଚିନ୍ କେଉଁଠି ପହଞ୍ଚିଲା, ଗାଡ଼ି କେଉଁଠି ପହଞ୍ଚିଲା, ବକ୍ସ କେଉଁଠି ପହଞ୍ଚିଲା, ଡେଲିଭର ହେଲା କି ନାହିଁ, ଦାଟ୍ କ୍ୟାନ୍ ବି ମନିଟର ଫ୍ରମ୍ ହିୟର। ଏଇଠୁ ଆମେ ମନିଟର କରିବୁ, ଡିଜି ଲକ୍ କେହି ଖୋଲିପାରିବା ନାହିଁ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 19 ରବିବାର ଦିନ ସକାଳ 11 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରି ଦେଶ ଆଉ ଦୁନିଆ ସାରା ଲୋକଙ୍କ ସାଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କର 118 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଟି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ଭାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍, ସୂଚନା ଆଉ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥି ବିଲ୍ ଇଟା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷାଥି ଇତାର ପ୍ରସାରଣ କରାଯିବା। ସେହିଦିନ ରାତିର 8 ଆଞ୍ଚଳିକ ଭାଷାନ୍ତରଣର ଫେରଘାଏ ପ୍ରସାରଣ କରାଯିବା। ହ୍ୟୁମାନ୍ ମେଟାନ୍ୟୁମୋ ଭାଇରସ୍ ଏଚ୍ଏମ୍ପିଭିକେ ନେଇକରି ରାଜ୍ୟବାସୀ ଡରବାର ନାଇଁନ, କାରଣ ଇତାକେ ନେଇକରି ରାଜ୍ୟ ଆର୍ କେନ୍ଦ୍ର ସରକାରଙ୍କ ସହିତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପୂରା ସତର୍କ ରହିଛେ ବୋଲି ଗଲାକାଲ ଭୁବନେଶ୍ୱରଠାରେ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଗୋଟିଏ ସମୀକ୍ଷା ବୈଠକଟି କୁହାଯାଇଛି। ସ୍ୱାସ୍ଥ୍ୟ ବିଭାଗ କମିଶନରଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକନ କୁହାଯାଇଛି ଯେ ଆଜତକ୍ ଏଚ୍ଏମ୍ପିଭିର ଲକ୍ଷଣ ଓଡ଼ିଶାନ ସାମ୍ନାକେ ନାଇଁ ଆସି, ଫିର୍ଭି ସରକାର ସବୁ ସ୍ଥିତି ଲାଗି ତୟାର ଅଛନ୍। ସଚେତନତା, ସତର୍କତା ଆଉ ସଫାସୁତୁରା ବଲେ ଏଚ୍ଏମ୍ପିଭି ଭୂତାଣୁଠାନୁ ରକ୍ଷା ପାଇହେବା ବୋଲି ବୈଠକନ କୁହାଯାଇଛି। ରାଜ୍ୟ ସରକାରଙ୍କ ଜଙ୍ଗଲ ଆଉ ପରିବେଶ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫୁ ଆଇବା 17 ଆର୍ 18 ଦିନ ହୀରାକୁଦ ଜଳଭଣ୍ଡାରନ ପକ୍ଷୀ ଗନ୍ତି କରାଯିବା। ସେଥିଲାଗି ଏ 2 ପର୍ଯ୍ୟଟକମାନଙ୍କ ସହିତ ମତ୍ସ୍ୟଜୀବୀମାନଙ୍କର ହୀରାକୁଦ ଜଳଭଣ୍ଡାର ଭିତରକେ ଯିବାଟା ବନ୍ଦ କରାଯାଇଛି। ସମ୍ବଲପୁରନ ଗଲାକାଲଠାନୁ ମୂଲ ହୋଇଛେ ସମ୍ବଲପୁରୀ ଧନୁଯାତ୍ରା। ଧନୁଯାତ୍ରା ଲାଗି ଗଙ୍ଗାଧର ମଣ୍ଡପ ମଥୁରା ନଗରୀ ଆର୍ ଚାଉରପୁର ଗୋପପୁର ହୋଇଛେ। ଧନୁଯାତ୍ରା ଉଦ୍ଘାଟନୀ ସଞ୍ଜେ ଉଗ୍ରସେନଙ୍କର ଗାଦିଚ୍ୟୁତ ଆର୍ କଂସଙ୍କର ସିଂହାସନ ଆରୋହଣ, ବସୁଦେବ ଦେବକୀଙ୍କ ବନ୍ଦୀ ବନାବାର ଦୃଶ୍ୟ ଦର୍ଶକ ଉପଭୋଗ କରିଥିଲେ। ଆଜି କଂସ ମହାରାଜ ହାତୀ ପିଠିନ ବସିକରି ନଗର ଭ୍ରମଣ କାର୍ଯ୍ୟକ୍ରମ ରହିଛି। ଧନୁଯାତ୍ରା ଆଇବା 19 ତକ ଚାଲବା। ହକି ଇଣ୍ଡିଆ ଲିଗ୍ନ ଆଜି ରାଉରକେଲା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍ଠାରେ ଦିଲ୍ଲୀ ଏସ୍ସି ପାଇପର୍ସ ଆର୍ ବେଦାନ୍ତ କଳିଙ୍ଗ ଲାୟନ୍ସର୍ସ ଭିତରେ ମ୍ୟାଚ୍ ହେବା। ରାତି 8:15 ଖେଲ୍ ମୂଲ ହେବା। ଏଚ୍ନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।